हे भगवान, आपण प्रति भक्ति ही आत्म उपलब्धि श्रेष्ठ पथ अटे। जदि कही से पंथा परित्याग करी मनोधर्म प्रसूत ज्ञान अनुसरण रे युक्त होंती, से केवल क्लेशदायक पंथा ही ग्रहण करती, निजर आकांक्षित फल लाभ करी पारंती नहीं। शून्य तुषा को प्रहार करी कही जपरी शस्य लाभ करी पारंती नहीं, सही परी कल्पना जल्पना माध्यम रे आत्म उपलब्धि लाभ हुए नहीं, तदरा केवल क्लेश ही लाभ हुए। हरे कृष्ण भक्त भक्त सहजानंद ब्रह्मान गर बाहर कथा को स्वागत जनाऊ। आज आम ब्रह्मांर स्तुति श्रवण करुचे चतुर्थ नंबर श्लोक। गत काल आम आलोचना करुले बहुत गुरुत्वपूर्ण श्लोक, ज्ञानी प्रयास मुदपाशन मंद जीवंती सन्मुखता भवदीय वार्ता स्थाने स्थिता श्रुतिगता गनुवांग मनोवी जे प्रायसो जीतो जीतो प्यसित श्लोक्याम। इस श्लोक जन गत काल आलोचना करते तेणु तापर श्लोक यहाँ कहते ब्रह्मा भगवान स्तुति कहते कहीं श्लोक टी कहले श्रीधर स्वामी भाष्य कहते भक्ति बिना ज्ञानम तो नैव सिद्धियत इत्या। यदि बहुत व्यक्ति बहुत ज्ञान अच्छी किंतु से ज्ञान से श्रेष्ठ सिद्धि लाभ करें ना, यदि भक्ति से माने भक्ति युक्त न हे से कथा सुधर स्वामी कहते ये श्लोक टी कह उद्देश्य हूँ भक्ति बिना ज्ञान तो नैव सिद्धि इत्याह। ज्ञान किसी मूल्य ना, तेणु सिद्धर स्वामी कहते हैं श्रेय श्रेय श्रुतिम इति ये श्लोक टी कहते श्रेयसाम अभ्युदया वर्ग लक्षणान श्रुति श्रवण जो रही श्रुति वेदशास्त्र इत्यादि रही वेदशास्त्र कौटा श्रेष्ठ वस्तु वर्णना कर श्रेय श्रेय आम गत काली कहते श्रेय विषय अर्जुन पचारे श्रेय कौन भागवत में आरंभ में जो छटी प्रश्न रही प्रथम प्रश्न आम श्रेय कौन प्रभुपाद महाराज कहते श्रेय एवं प्रेय दुईट वस्तु रही साधारण समस्ते प्रेय वस्तु को जीवन लक्ष्य बोली भाविक जीवन नष्ट कर दिखते श्रेय वस्तु विषय जानापी से निजे जापर ना जे उन्नत व्यक्ति पाक गले से ज्ञान को प्रदान करेंगे तेणु ब्रह्मा शिव भगवान ज्ञान प्राप्त होती से जानते भागवत द्वितीय स्कंद द्वितीय अध्याय श्लोक अच्छा ब्रह्मा ब्रह्म लोक गोटे थर चिंता कर जो वेद विभिन्न प्रकार श्लोक सब अनेक हजार हजार लक्ष लक्ष श्लोक सब अच्छा आज कौटे सार वस्तुटा कौटा तेणु ब्रह्मा कौन कले ना समस्त वेद को ब्रह्म काष्ठन त्रीड़ावृत्तिया अनुख्या से तीन थर समस्त वेद को अनुध्यान कले तदिद्यवस्थस्त कूटस्थो रतिरात्मनो जतो भवेत् भगवान ब्रह्म काष्ठन त्रीड़ावृत्तिया अनुख्या तदिद्यवस्थस्त कूटस्थो रतिरात्मनो जतो भवेत् ये भगवान प्रति यदि रति आसी पारा ये प्रेम पूर्व अवस्था हूँ रति यहाँ हूँ वेदर सार तेनालीटा केमी प्राप्त हवा ना भगवान को नाम कीर्तन भगवान कथा भक्ति सुखदेव गोस्वामी भागवत आरंभ जो कथा कही तस्माद् भारत सर्वात्मा भगवान ईश्वर हरि श्रोतव्य कीर्तितव्य स्मर्तव्य भगवान विषय तीनोटी विशेषण देखते हरि भगवान ये हूँ विशेष पद तीनोटी विशेषण कौन ना से हूँ सर्वात्मा समस्त हृदय भितर रही परमात्मा रूप रही सी हूँ ईश्वर सी हूँ नियंत्रणकारी एवं सी हूँ भगवान सबकि ऐश्वर्य रही ତେଣୁ ତାଙ୍କ ବିଷୟରେ ଶ୍ରବଣ କରିବା କଥା, କୀର୍ତ୍ତନ କରିବା କଥା ଏବଂ ସ୍ମରଣ କରିବା କଥା। ତେଣୁ ଯୋଉ କଥା ଦ୍ୱିତୀୟ ସ୍କନ୍ଧ ପ୍ରଥମ ଅଧ୍ୟାୟରେ ସୁଖଦେବ ଗୋସ୍ୱାମୀ ପରୀକ୍ଷିତ ମହାରାଜଙ୍କ ପ୍ରଶ୍ନର ଉତ୍ତରରେ କହିଛନ୍ତି, ଦ୍ୱିତୀୟ ଅଧ୍ୟାୟରେ ତାକୁ ଆଉ ଥରେ ପୁଣି ଥରେ କହିଛନ୍ତି ସେଇ କଥାଟିକୁ। ଏ ଭଗବାନଙ୍କର ଭକ୍ତିର ଯୋଉ 9ଟି ଅଙ୍ଗ ରହିଛି ତା ଦେହରୁ 3ଟି ଅଙ୍ଗ ଶ୍ରେଷ୍ଠ, ଶ୍ରବଣ କୀର୍ତ୍ତନ ସ୍ମରଣ। କିନ୍ତୁ ଜାଣି ଜାଣି ପଚାରିବ ଏଇ 3ଟି ଭିତରେ କୋଉଟା ଶ୍ରେଷ୍ଠ। ତେଣୁ ସୁଖଦେବ ଗୋସ୍ୱାମୀ କହୁଛନ୍ତି 3ଟି ଭିତରେ ଶ୍ରେଷ୍ଠ ହଉଛି ଭଗବାନ ନାମ କୀର୍ତ୍ତନ। ସେଇଟାକୁ ସେ କହିଲେ ଯେ ଏତ ନିର୍ବିଧ୍ୟ ମହାନନା ଇଚ୍ଛତା ମୁକ୍ତ ଭୟମ ଯୋଗିନାମ ନୃପ ନିର୍ଣ୍ଣିତ ହରେ ନାମାନୁ କୀର୍ତ୍ତନ। ଏଥିରେ କୌଣସି ଆଉ ନାହିଁ, ସମସ୍ତେ ଯିଏ ନିର୍ବିଧ୍ୟ ମହାନନା ଯେଉଁମାନଙ୍କର ଭୌତିକ ଆସକ୍ତିରୁ ମୁକ୍ତ ହେଇଛନ୍ତି, ଇଚ୍ଛତା ଯେଉଁମାନେ ସବୁ ପ୍ରକାର ଇଚ୍ଛା ରହିଛି ସବୁ ପ୍ରକାର ଭୋଗ କରିବା ପାଇଁ ଚାହୁଁଛନ୍ତି, ଏବଂ ଯେଉଁମାନେ ମୁଖ୍ୟ କାମୀ କଣ ନିର୍ବିଧ୍ୟ ଇଚ୍ଛତା ଅକୁତ ଭୟମ, ତେଣୁ ଯୋଗୀମାନେ ଏଇଟାକୁ ନିର୍ଣ୍ଣୟ କରିଛନ୍ତି। ଯୋଗୀ ନାମ ନୃପ ନିର୍ଣ୍ଣିତ ପରୀକ୍ଷିତ ମହାରାଜଙ୍କୁ ସମ୍ବୋଧନ କରୁଛନ୍ତି ନୃପ ନୃପ ମନୁଷ୍ୟ ମହାନଙ୍କ ଭିତରେ ଶ୍ରେଷ୍ଠ, ସିଏ ନାରାୟଣାଂଚ ନରାଧିପମ ଭଗବାନଙ୍କ ପ୍ରତିନିଧି। ତେଣୁ ଭଗବାନ ପ୍ରତିନିଧି ହେଇ ଯଦି ଭଗବାନ ଭଜନ ନ କରିବେ ଆଉ କିଏ ଭଜନ କରିବ, ତେଣୁ ସେଥିପାଇଁ ନୃପ ସମ୍ବୋଧନ କରୁଛନ୍ତି। କଣ ଏତ ନିର୍ବିଧ୍ୟ ମହାନନା ଇଚ୍ଛତା ମୁକ୍ତ ଭୟମ ଯୋଗୀ ନାମ ନୃପ ନିର୍ଣ୍ଣିତ ହରେ ନାମାନ କୀର୍ତ୍ତନ। ଏଇ ଭଗବାନଙ୍କର ନାମ ଅନୁକୀର୍ତ୍ତନ ଶ୍ରବଣ ଏଇ ରହିଛି ପରମ୍ପରାରେ, ଭଗବାନ ନାମ କୀର୍ତ୍ତନ କରିବେ। ହରେ କୃଷ୍ଣ ହରେ କୃଷ୍ଣ 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 ହରେ ହରେ, ହରେ ରାମ ହରେ ରାମ 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 ହରେ। ତେଣୁ ଇଏ ହଉଛି ଭକ୍ତିକୁ ଯଦି ଛାଡିକିରି ଯେଉଁମାନେ ଜ୍ଞାନ ଚିନ୍ତନ କରୁଛନ୍ତି ଆର ଜ୍ଞାନ ପାଇଁ ପ୍ରୟାସ କରୁଛନ୍ତି ତାଙ୍କର କିଛି ମୂଲ୍ୟ ନାହିଁ, ସେଇଟାକୁ ବର୍ଣ୍ଣନା କରୁଛନ୍ତି ଶ୍ଳୋକରେ। ଶ୍ରୀଧର ସ୍ୱାମୀ ଯୋଉ ତାଙ୍କର ଭାଷ୍ୟ ଦେଇଛନ୍ତି, ଅଧିକାଂଶ ଆଚାର୍ଯ୍ୟ ମାନେ ସେଇଟାକୁ ତାକୁ ଆଉ ଥରେ ପୁଣି ଉଦ୍ଧାର କରିଛନ୍ତି ସେ ଶ୍ଳୋକରେ। ଏତେ ଗୁରୁତ୍ୱପୂର୍ଣ୍ଣ ଶ୍ରୀଧର ସ୍ୱାମୀଙ୍କର ଟୀକା କଣ ସେ କହୁଛନ୍ତି ନା, ସରସ ଇବ ନିର୍ଝରଣା ଝର, ନିର୍ଝର ଯୋଉ ରହିଛି ଝରଣା ରହିଛି, ଝରଣାରେ ଜଳ ରହିଛି, ଝରଣାର ଜଳ ସ୍ୱଚ୍ଛ ଜଳ ସମସ୍ତ କିଛି ସନ୍ତୋଷ ପ୍ରଦାନ କରିବ। ସେଇଭଳି ଭାବରେ ଭଗବାନଙ୍କୁ ଯେଉଁମାନେ ଭକ୍ତି କରିବେ, ଶ୍ରବଣ ଶ୍ରୁତି ଶ୍ରବଣ ଯଶ୍ୟା ସେଇଭଳି ଭାବରେ ସେମାନେ ସନ୍ତୋଷ ପ୍ରାପ୍ତ ହେବେ, ଶୀତଳତା ପ୍ରାପ୍ତ ହେବେ। ଭୌତିକ ଜଗତରେ ତୀର୍ଥ ଭାବରେ ଦଗ୍ଧୀଭୂତ ହୋଇକରି କଷ୍ଟ ପାଉଛନ୍ତି, ଛଟପଟ ହଉଛନ୍ତି, କିନ୍ତୁ ଏଇ ଭକ୍ତି ମାଧ୍ୟମରେ ସେ ଶୀତଳତା ପ୍ରାପ୍ତ ହେବେ। ସରସ ଇବ ନିର୍ଝରାଣା ତାମ ତେ ତବ ଭକ୍ତି ଉଦ୍ଦେଶ୍ୟ ଉଦ୍ଦେଶ୍ୟ କହିଲେ ତକ୍ତ୍ୱା। ସେଇଭଳି ଭାବରେ ଯେଉଁମାନେ ଭଗବାନ ଭକ୍ତିକୁ ତ୍ୟାଗ କରିକିରି ତକ୍ତ୍ୱା ଶ୍ରେୟସାମ ମାର୍ଗ ଭୂତା ଇତିବା, ସେମାନେ ଭାବନ୍ତି ଆଉ କିଛି ଅନ୍ୟ ମାର୍ଗ ରହିଛି ଏ ଭକ୍ତିକୁ ତ୍ୟାଗ କରନ୍ତି, ଶ୍ରେୟ ବୋଲି ଭାବିକିରି କରନ୍ତି। ତେଷାମ କ୍ଲେଶଳ ସେମାନଙ୍କର କଣ ଲାଭ ହୁଏ ନା କ୍ଲେଶଳ, କ୍ଲେଶଳ କହିଲେ କଣ ନା କ୍ଲେଶ ଏବା ଅବିଶିଷ୍ୟତେ ଏବା ବଶିଷ୍ୟତେ। କଷ୍ଟ କଲେ ଆମେ ପ୍ରତି ଯିଏ ଯୋଉ କାର୍ଯ୍ୟ କରନ୍ତି, ଆମେ ଗୋଟେ କଥା ଅଛି କଣ କଷ୍ଟ ନ କଲେ କୃଷ୍ଣ ମିଳନ୍ତି ନାହିଁ, ସେ କଥାଟି ରହିଛି ଓଡ଼ିଆରେ, କଷ୍ଟ ନ କଲେ କୃଷ୍ଣକୁ ପାଇବା ନାହିଁ, ଭଗବାନ ପାଇବା ପାଇଁ ମଧ୍ୟ ବହୁତ କଷ୍ଟ କରିବାକୁ ପଡୁଛି। କିନ୍ତୁ ପ୍ରକୃତରେ ଏଇଟା କଷ୍ଟ ନୁହଁ, ବାହାରକୁ ଦେଖିବାକୁ ବହୁତ କଷ୍ଟ, ଯେମିତି ଭକ୍ତମାନେ ଇସ୍କନ ଭକ୍ତମାନେ ଭୋରୁ ଉଠୁଛନ୍ତି, 4:30 ବ୍ରହ୍ମ ମୁହୂର୍ତ୍ତ ରହିଛି, ସେମାନେ ତା ପୂର୍ବରୁ ଉଠିକିରି ରେଡି ହେଇଯାଉଛନ୍ତି, 4:30 ମଙ୍ଗଳ ଆଳତି ବେଳେ ଆସି ଉପସ୍ଥିତ ହେଇଯାଉଛନ୍ତି। ସଂସାର ଧାବା ନଳି ଢଲୋକ ତ୍ରଣାୟ କାରୁଣ୍ୟା ଘନ ଘନ ତମ ପ୍ରାପ୍ତ କଲ୍ୟାଣ ଗୁଣାର୍ଣ୍ଣବଶ ବନ୍ଦେ ଗୁରୁ ଶ୍ରୀ ଚରଣ ରୋବିନ୍ଦ। ଯେଉଁମାନେ ପ୍ରକୃତରେ ଭକ୍ତି ମାର୍ଗରେ ଅଗ୍ରସର ହଉନାହାନ୍ତି ତାଙ୍କୁ ବଡ଼ କଷ୍ଟ ଲାଗୁଛି ସକାଳୁ ଉଠିବା ପାଇଁ, କିନ୍ତୁ ଯେଉଁମାନେ ଉଠିକିରି ଏଇଭଳି ଭଗବାନଙ୍କର ଭଜନରେ ଯୁକ୍ତ ହେଇଯାଉଛନ୍ତି ସେମାନେ ବହୁତ ଆନନ୍ଦ ପ୍ରାପ୍ତ ହେଉଛନ୍ତି। ଯସ୍ମାତ୍ ବ୍ରହ୍ମ ସୌଖ୍ୟଂ ତୁ ଅନନ୍ତମ୍, ବ୍ରହ୍ମ ସୁଖ ସେମାନେ ପ୍ରାପ୍ତ ହେଉଛନ୍ତି, ଅନନ୍ତ ସୁଖ। ଏ ଶୋଇବାରେ କଣ ସୁଖ ଅଛି? ଏ ତମ ଗୁଣର ଶୟନ ନିଦ୍ରା, ତମ ଗୁଣ ବାଲି ସବୁ ଶୋଉଛନ୍ତି, ମଙ୍ଗଳାରତିରେ ଉଠିପାରୁନାହାନ୍ତି। କିନ୍ତୁ ଏଇଟା ଲାଗୁଛି କଷ୍ଟ ବୋଲି, କିନ୍ତୁ ସେମାନେ ବହୁତ ଆନନ୍ଦିତ ହଉଛନ୍ତି, ପ୍ରକୃତ ଆନନ୍ଦ ସେମାନେ ପ୍ରାପ୍ତ ହଉଛନ୍ତି। କାରଣ ସତ୍ୟଂ ଶୁଦ୍ଧେ, ତାଙ୍କ ହୃଦୟ ଶୁଦ୍ଧି ହଉଛି, ତେଣୁ ବ୍ରହ୍ମ ସୁଖ ପ୍ରାପ୍ତ ହଉଛନ୍ତି, ଯୋଉଟା ଅନନ୍ତ। ଭୌତିକ ଜଗତରେ ଯୋଉ ସୁଖ ପଞ୍ଚମ ଅଧ୍ୟାୟ ଭଗବତ ଗୀତାରେ ଭଗବାନ କହିଲେ ଏଇଟା ହଉଛି ଆଦ୍ୟନ୍ତ ମନ୍ତ କୌନ୍ତେୟ, ବହୁତ କଷ୍ଟରେ ଯେଇ ସଂସ୍ପର୍ଶତା ଭୋଗା ଦୁଃଖ ଜୁନ ଏବେ, ବହୁତ ଦୁଃଖ କରିକି କଷ୍ଟ କରିକି ସେମାନେ କିଛି ସୁଖ ପ୍ରାପ୍ତ ହଉଛନ୍ତି, କିନ୍ତୁ ଯୋଉ ସୁଖ ପ୍ରାପ୍ତ ହଉଛନ୍ତି, ଯୋଉ ସୁଖର ଆଦି ଅଛି, ସେଇ ସୁଖର ଅନ୍ତ ଅଛି। ତେଣୁ ବୁଦ୍ଧିମାନ ବ୍ୟକ୍ତିମାନେ ସେଥିରେ ରମଣ କରନ୍ତି ନାହିଁ ବା ଆନନ୍ଦିତ ହୁଅନ୍ତି ନାହିଁ, ନୁହନ୍ତି ଶ୍ରୀମତୀ ବୁଦ୍ଧ, ବୁଦ୍ଧିମାନ ବ୍ୟକ୍ତିମାନେ ସେଥିରେ ରମଣ କରନ୍ତି ନାହିଁ। ତେଣୁ ଏଇ ଯୋଉ କଷ୍ଟ, ଯୋଉ କିଛି ଭାବୁଛେ ଆମେ କଷ୍ଟ ବୋଲି, କିନ୍ତୁ ପ୍ରକୃତ ଆନନ୍ଦ ଏଇଟା, ପ୍ରକୃତ କଷ୍ଟ ନୁହଁ। କିନ୍ତୁ ଇଏ ଯୋଉ ଜ୍ଞାନ ମାର୍ଗରେ ଯୋଉ କଷ୍ଟ ରହିଛି, ଇଏ କଷ୍ଟ ମଧ୍ୟ କଷ୍ଟ ହେଲା ପରେ ସିଦ୍ଧି ପ୍ରାପ୍ତ ହେଇଗଲେ ଆନନ୍ଦ ପ୍ରାପ୍ତ ହେବେ ନା? ତା ନୁହଁ, ସେ କଥା କହୁଛନ୍ତି। କାରଣ ନା କ୍ଲେଶ, କ୍ଲେଶଳ, କ୍ଲେଶଳ କହିଲେ କ୍ଲେଶ ଏବେ ଅବଶିଷ୍ୟତେ, ସିଦ୍ଧି କଣ ପ୍ରାପ୍ତ ହେବେ ସେମାନେ, ଅନ୍ତିମରେ କଣ ପ୍ରାପ୍ତ ହେବେ ନା ସେଇ କଷ୍ଟ, ଆଉ କିଛି ପାଇବେ ନା? ଯୋଉ କଷ୍ଟ କଲେ ସେଇ କଷ୍ଟ ହିଁ ପାଇବେ, ତାର ଫଳ ହଉଛି ସେଇ କଷ୍ଟ, ତାର ଭାବ ହଉଛି ସେ ଦର୍ଶନ କହୁଛନ୍ତି। ଏବଂ ଭାବ ଯଥା ଅଳ୍ପ ପ୍ରମାଣ, ଅଳ୍ପ ପ୍ରମାଣ ଧାନ୍ୟ ପରିତ୍ୟଜ୍ୟ ଅନ୍ତଃକରଣହୀନ ସ୍ଥୂଳ ଧାନ୍ୟା ଭାଷା ତୁଷା ଏବା ଅବଘଣନ୍ତି ତେଷା ନ କିଞ୍ଚିତ ଫଳ। ଯଦି ଜଣକୁ ପ୍ରଦାନ କରାଯିବ, ଅଳ୍ପ କିଛି ଧାନ ପ୍ରଦାନ କରାଯିବ, ଜଣକୁ କ୍ଷୁଧା ହଉଛି, ସେ କିଛି ଚାହୁଁଛି କିଛି ଖାଦ୍ୟ ପ୍ରାପ୍ତ ହେବା ପାଇଁ, ତାଙ୍କୁ ଜଣେ କିଛି କଣ ଧାନ୍ୟ କିଛି ପ୍ରଦାନ କଲା, ଚାଉଳ କିଛି ପ୍ରଦାନ କଲା, ତାହେଲେ ସେଇଟାକୁ ସେ ରୋଷେଇ କରି ଖାଇକିରି ପ୍ରକୃତ ତାର କ୍ଷୁଧା ମେଣ୍ଟି ପାରିବ। କିନ୍ତୁ ସେ କହିବେ ଏତିକି ଅନ୍ନ ଦଉଛନ୍ତି, ଏତିକି ଚାଉଳ ଦଉଛନ୍ତି, ଏତିକି ଧାନ ଦଉଛନ୍ତି, ଏତିକି କଣ କରିବା କହିକିରି ଗୋଟେ ପର୍ବତ ପରିମାଣର ତୁଷ ଯୋଉ ରହିଛି ତାକୁ ପ୍ରାପ୍ତ ହବ, ସେଇଟାକୁ ପାଇବା ପାଇଁ ଚାହିଁବ। ଏକ ଅଳ୍ପ ପ୍ରମାଣ ଧାନ୍ୟ ପରିତ୍ୟଜ୍ୟ ଅନ୍ତଃକରଣହୀନ ସ୍ଥୂଳ ଧାନ୍ୟ ଭାଷାଂ ତୁଷାନ୍ ଏବା ଭଗ୍ନତି ତେଷାମ ନ କିଞ୍ଚିତ ଫଳ। ଆମ ଶ୍ରୀଶ୍ରୀମନ୍ଦ ରାଧାଗୋବିନ୍ଦ ସ୍ୱାମୀ ମହାରାଜ କହନ୍ତି, ଜଣେ କ୍ଷୁଧାର୍ଥ ବ୍ୟକ୍ତିକୁ ଯଦି ଜଣେ ବ୍ୟକ୍ତି କହିବ ଗୋଟେ ଟ୍ରକ କୁଣ୍ଡା ନିଅ, କୁଣ୍ଡା ଚଷୁ, ସେ ଚଷୁକୁ ନେଇକିରି ସେ ଅବଘାତି, ଅବଘାତି ବୋଲି କୁଟିବ, ଢିଙ୍କି ଆଗକାଳେ ଢିଙ୍କିରେ କୁଟା ହଉଥିଲା, ତେଣୁ ସେଇଭଳି ଭାବରେ ଯଦି କୁଟିବ ସେ କଣ ହବ, ତାର ଜୀବନ ରହିବ, ଜୀବନ ଚାଲିଯିବ, ସେଇଭଳି ଭାବରେ କଥା। ତେଷା ନ କିଞ୍ଚିତ ଫଳ, କିଛି ଫଳ ପ୍ରାପ୍ତ ହେବେ ନାହିଁ, ଆହୁରି ବରଂ ଯୋଉ ରହିଛି ତୁଷାରେ କିଛି କିଛି ଚାଉଳ ରହିଛି, ଅଳ୍ପ ଟିକେ ପରିମାଣର ଚାଉଳ ରହିଛି, ସେଟାକୁ ଢିଙ୍କିରେ କୁଟିବା ଦ୍ୱାରା ସେଟା ମଧ୍ୟ ଚୂର୍ଣ୍ଣ ହେଇ, ଚୂର୍ଣ୍ଣ ବିଚୂର୍ଣ୍ଣ ହେଇଯିବ, ଆଉ କିଛି ସେ ଖାଦ୍ୟ ପ୍ରାପ୍ତ ହେଇପାରିବ ନାହିଁ। ଏଇଭଳି ଭାବରେ ଏବଂ ଭକ୍ତି ତୁଚ୍ଛୀକୃତ୍ୟ ଯେ କେବଳ ବୋଧାୟ ପ୍ରବର୍ତ୍ତନ୍ତେ, ପ୍ରବର୍ତ୍ତନ ପ୍ରୟନ୍ତତେ ତେଷାମ ଅପି। ସେଇଭଳି ଭାବରେ ଭକ୍ତିକୁ ତ୍ୟାଗ କରିକି ଭକ୍ତି ତୁଚ୍ଛୀକୃତ୍ୟ, ଏ ଭକ୍ତିଟା କିଛି ନୁହଁ, ଯୋଉମାନେ ଜ୍ଞାନୀ ମାନେ ସେମାନେ ଭାବନ୍ତି ଏ ଭକ୍ତମାନେ କିଛି ବଡ ନୁହଁ। ଆମର ଯେମିତି ରହିଛି ଦୁର୍ବାସା ମୁନି, ଦୁର୍ବାସା ମୁନି ଯୋଗ ପ୍ରାପ୍ତ ହେଇଥିଲେ, ଯୋଗ ସିଦ୍ଧି, ଯୋଗ କରିକିରି ବହୁତ କଷ୍ଟ ସ୍ୱୀକାର କରିକି ଯୋଗ ସିଦ୍ଧି ପ୍ରାପ୍ତ ହେଇଥିଲେ, ଅଷ୍ଟାଙ୍ଗ ଯୋଗ ସିଦ୍ଧି ରହିଛି, କିନ୍ତୁ ସିଏ ଭାବୁଥିଲେ ମୁଁ ବହୁତ ବଡ ଉଚ୍ଚରେ, ସିଦ୍ଧି ପ୍ରାପ୍ତ ହେଇଛନ୍ତି କଣ ଛୋଟିଆ କଥା, ଅଣିମା ଲଘିମା ପ୍ରାପ୍ତି କାମ ବ୍ୟବସାୟିତା ଇତ୍ୟାଦି ଅନେକ ପ୍ରକାର ଭାଗବତ ଏକାଦଶ ସ୍କନ୍ଧ ଷୋଡ଼ଶ ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି ଯୋଗ ସିଦ୍ଧି। ଯେଉଁମାନେ ଗୋଟିଏ କିଛି ସାମାନ୍ୟ କିଛି ଯୋଗ ସିଦ୍ଧି ପ୍ରାପ୍ତ ହେଇଯାନ୍ତି ସେମାନେ ଭାବନ୍ତି ନିଜକୁ ଭଗବାନ ବୋଲି। ଏହି ପ୍ରସଙ୍ଗରେ ଗୋଟେ କଥା ଆସେ, କଲିକତାରେ ଗୋଟେ ଥର ଭକ୍ତି ସିଦ୍ଧାନ୍ତ ସରସ୍ୱତୀ ଠାକୁର ମହାରାଜ ଥିଲାବେଳେ ଜଣେ ବ୍ୟକ୍ତି ସିଦ୍ଧି ପ୍ରାପ୍ତ ହେଇଥିଲେ, ଲଘିମା ସିଦ୍ଧି, ବହୁତ ଲଘୁ ହେଇଯିବେ, ତେଣୁ ସେ ଜଳରେ ଚାଲିକି ଯାଇପାରିବେ, ଗଙ୍ଗା ନଦୀରେ ଗୋଟେ ବ୍ୟବସ୍ଥା ହେଲା, ଗୋଟେ ଦିନ ସବୁ ଟିକେଟ କଟା ହେଲା, ଟିକେଟ ସବୁ କିଣିକି ଲୋକମାନଙ୍କର ଦେଖିବା ପାଇଁ କେମିତି ଜଳ ଉପରେ ଜଣେ ଚାଲିବ। ତେଣୁ ସେ ନିର୍ଦ୍ଦିଷ୍ଟ ସମୟରେ ସେ ବ୍ୟକ୍ତି ଜଣଙ୍କ ଯୋଗ ସିଦ୍ଧି ପ୍ରାପ୍ତ ହେଇଛନ୍ତି, ସେ ଗଙ୍ଗା ନଦୀ ଉପରେ ଚାଲିକିରି ପଳେଇଗଲେ। ଏଇ କଥାଟି ଯେତେବେଳେ ଭକ୍ତି ସିଦ୍ଧାନ୍ତ ସରସ୍ୱତୀ ଠାକୁର କହିଲେ, ତାଙ୍କୁ କୁହାଗଲା, ଅନ୍ୟମାନେ ତାଙ୍କୁ କହିଲେ ସେ କଥାଟି, ସେ କହିଲେ ଇଏ ଦୁଇ ପଇସାର ସିଦ୍ଧି। ଦୁଇ ପଇସାର ସିଦ୍ଧି କ'ଣ ନା, ସେ ସମୟରେ ଗଙ୍ଗା ନଦୀକୁ ପାର ହେବା ପାଇଁ ଡଙ୍ଗାରେ ଦୁଇ ପଇସା ଦେବାକୁ ପଡ଼ୁଥିଲା। ତେଣୁ ଏଇଭଳି ଭାବେ ଦୁଇ ପଇସା ସିଦ୍ଧି, ଏତେ କଷ୍ଟ ସ୍ୱୀକାର କରିକି ଇଏ ସିଦ୍ଧି ପ୍ରାପ୍ତ ହେଲେ। ତେଣୁ ଦୁର୍ବାସା ମୁନି ସେଇଭଳି ଭାବରେ କିଛି ସିଦ୍ଧି ପ୍ରାପ୍ତ ହେଇଛି। ଦୁର୍ବାସା ହଉଛନ୍ତି ଅତ୍ରି ଏବଂ ଅନୁସୂୟାଙ୍କର ପୁତ୍ର, ଏ ଦୁର୍ବାସା ହଉଛନ୍ତି ଶିବଜୀଙ୍କର ବଂଶରେ ଆସୁଛନ୍ତି। ତେଣୁ ତାଙ୍କର ବହୁତ ରହିଛି ଶକ୍ତି, ରହିଛି ଯୋଗ ଶକ୍ତି ରହିଛି। ସେ କିନ୍ତୁ ଈର୍ଷା କରୁଥିଲେ ଅମ୍ବରୀଶ ମହାରାଜଙ୍କୁ, ସମଗ୍ର ପୃଥିବୀର ସମ୍ରାଟ ଥିଲେ ସିଏ ଅମ୍ବରୀଶ ମହାରାଜ। ଭାଗବତ ନବମ ସ୍କନ୍ଧରେ ତାଙ୍କ କଥା ବର୍ଣ୍ଣନା କରାଯାଇଛି। ଇଏ ଆସୁଛନ୍ତି କୋଉ ବଂଶରେ ନା ସୂର୍ଯ୍ୟ ବଂଶରେ ଆସୁଛନ୍ତି ଅମ୍ବରୀଶ। ପ୍ରଥମେ ସୂର୍ଯ୍ୟ ବଂଶ ବିଷୟରେ ବର୍ଣ୍ଣନା କରାଯାଇଛି, ତାପରେ ବର୍ଣ୍ଣନା କରାଯାଇଛି ଚନ୍ଦ୍ରବଂଶ ବିଷୟରେ। ତେଣୁ ସିଏ ଭାବୁଥିଲେ ଇଏ ରାଜା ଏ ସମ୍ରାଟଙ୍କ ପାଇଁ ଏତେ ସମ୍ମାନ ଦିଆଯାଉଛି ତାଙ୍କୁ, ମତେ ସବୁ ସମ୍ମାନ ମିଳିବା କଥା, ମୁଁ ହଉଛି ଯୋଗ ସିଦ୍ଧି ପ୍ରାପ୍ତ ହେଇଛି। ଆମର ବୈଷ୍ଣବ ଧାରା ହଉଛି କଣ ନା, ଆମେ କଣ ଏଇ ଯୋଉ ସମ୍ମାନ ଇଚ୍ଛା କରିବା ନାହିଁ। ଆମେ ସବୁଦିନ ସକାଳେ କହୁଛେ କଣ ନା, କଣ ନା ଅମାନିନ ମାନଦିନ କୀର୍ତ୍ତନୀୟ ସଦା ହରି। ଆଉ କଣ ଆମେ କୀର୍ତ୍ତନ କରିବା, ଆମର ତ ମାନ ଚାହୁଁଛେ, ଆମେ ଚାହୁଁଛେ ଆମେ ଚାହୁଁଛେ ସମସ୍ତେ ସମ୍ମାନ ପ୍ରଦର୍ଶନ କରନ୍ତୁ ଆମକୁ, ଆଉ କଣ କୀର୍ତ୍ତନ କରିବା, ଭଗବାନଙ୍କ ବିଷୟରେ କଣ ଚିନ୍ତା କରିବା, ଧ୍ୟାନ କରିବା, କଣ ନାମ ଜପ କରିବା। ତେଣୁ ଯାହା ବି ହଉ, ଇଏ ଯୋଉ ରହିଛି ଇଏ ସେଇଭଳି ଭାବେ ଦୁର୍ବାସ ଚାହୁଁଥିଲେ ମତେ ସମସ୍ତେ ସମାନ ପ୍ରଦର୍ଶନ କରୁ, ତାଙ୍କୁ କାହିଁ ପ୍ରଦର୍ଶନ, ଏଇ ସେ ଈର୍ଷା। ଏଇ ବହୁତ ସୁନ୍ଦର ଭାବରେ ଗୋଟେ କଥାଟି ରହିଛି, ନାରଦ ମୁନି ଧ୍ରୁବଙ୍କୁ କହୁଛନ୍ତି, 5 ବର୍ଷ ବାଳକ ଭଗବାନଙ୍କ ଅନୁସନ୍ଧାନରେ ଯାଉଛନ୍ତି ତାଙ୍କର ଇଚ୍ଛା ପ୍ରାପ୍ତି କରିବା ପାଇଁ। ଏସବୁ କଥା ଭାଗବତ ଚତୁର୍ଥ ସ୍କନ୍ଧରେ ବର୍ଣ୍ଣନା କରାଯାଇଛି, 8ରୁ 12 ଏ 5ଟି ଅଧ୍ୟାୟରେ। ତେଣୁ ସେଇଠି ଗୋଟିଏ ସୁନ୍ଦର କଥା କହିଛନ୍ତି ନାରଦ ମୁନି, ଚତୁର୍ଥ ସ୍କନ୍ଧ 8ମ ଅଧ୍ୟାୟରେ ଶ୍ଳୋକଟି ଅଛନ୍ତି। ସେ କହୁଛନ୍ତି ଯେଉଁମାନେ ଆମଠାରୁ ଗୁଣରେ ଅଧିକା ଅଛନ୍ତି ତାଙ୍କୁ ଦେଖିଲେ ଆମେ କଣ କରୁଛେ ନା ଈର୍ଷା କରୁଛେ। ଗୁଣାଧିକାନ ମୁଦମୃଷେ, ଯେଉଁମାନେ ଆମଠାରୁ ଉନ୍ନତ ସ୍ତରରେ ଅଛନ୍ତି ତାଙ୍କୁ ଦେଖିଲେ ଆମେ ଆନନ୍ଦିତ ହେବା କଥା। ଗୁଣାଧିକାନ ମୁଦମୃଷେ ଅନୁକ୍ରୋଶନ ଗୁଣାଧମାତ, ଆମଠାରୁ ନିମ୍ନ ସ୍ତରରେ ଯେଉଁମାନେ ଅଛନ୍ତି ତାଙ୍କୁ କୃପା କରିବା। ଅନୁକ୍ରୋଶନ ଗୁଣାଧମାତ ଏବଂ ମୈତ୍ରୀ ସମାନ ତନୁଚ୍ଛେଦ ନ ତାପି ଅଭିଭୂତି, ଆମ ସମାନ ସ୍ତରରେ ଯେଉଁମାନେ ଅଛନ୍ତି, ଏ ବୟସର କଥା କୁହାଯାଉ ନାହିଁ, ଗୁଣ ଅନୁସାରେ କଥା କୁହାଯାଉଛି। ତେଣୁ ଆମର ଆମ ଅନୁସାରେ ଆମ ସମାନ ଗୁଣ ପରିମାଣର ଜଣେ ଯାହାର ଅଛି ତାଙ୍କୁ ଦେଖିଲେ ତାଙ୍କ ସହିତ ମୈତ୍ରୀ ସ୍ଥାପନ କରିବା, ତାହେଲେ ଜଣେ ତୀର୍ଥ ଭାବରେ ଅଭିଭୂତ ହେବ ନାହିଁ। ପ୍ରଭୁପାଦ ମହାରାଜ ସୁନ୍ଦର ଭାବରେ ଶ୍ଳୋକର ଭାଷାରେ କହୁଛନ୍ତି, ଆମର ଠିକ ଓଲଟା ହେଉଛି, ଆମଠୁ ଯେଉଁମାନେ ଉନ୍ନତ ଗୁଣରେ ରହିଛନ୍ତି ତାଙ୍କୁ ଦେଖିଲେ ଆମେ ଈର୍ଷା କରୁଛେ, ଏବଂ ଆମ ସବୁ ଆମଠୁ ଯେଉଁମାନେ ନିମ୍ନ ସ୍ତରରେ ରହିଛନ୍ତି ତାଙ୍କୁ ଡିରାଇଡ୍ କରୁଛେ ବା ତାକୁ ଥଟ୍ଟା ପରିହାସ କରୁଛେ, ଏବଂ ଆମ ସହିତ ଯେଉଁମାନେ ସମାନ ସ୍ତରରେ ଅଛନ୍ତି ତାଙ୍କୁ ଦେଖିଲେ ଗର୍ବ କରୁଛେ। ଏଇଭଳି ଭାବରେ ଆମେ ତୀର୍ଥ ଭାବରେ ଦଗ୍ଧୀଭୂତ ହଉଛେ। ତେଣୁ ଏ ଦୁର୍ବାସା ମୁନି ମଧ୍ୟ ସେଇଭଳି ଭାବରେ ଈର୍ଷା କରୁଥିଲେ। ଏଇସବୁ ଘଟଣା ବର୍ଣ୍ଣନା କରାଯାଇଛି, ଆମେ ଏତେ ଆଲୋଚନା କରିବା ନାହିଁ। କିଭଳି ଭାବରେ ସେ ବୁଝିଲେ ତାଙ୍କ ପ୍ରତି ଅପରାଧ କରିକିରି ଏମିତି ଭଗବାନ ମଧ୍ୟ ତାଙ୍କୁ ରକ୍ଷା କଲେ ନାହିଁ। ସୁଦର୍ଶନ ଚକ୍ରର ଯୋଉ ତାପ ରହିଛି ସେ ତାପରେ ଦଗ୍ଧୀଭୂତ ହେଇକିରି, ତାପରେ ଯେତେବେଳେ ଅମ୍ବରୀଶ ମହାରାଜଙ୍କ ପାଖରେ କ୍ଷମା ଭିକ୍ଷା କଲେ ସେତେବେଳେ ଯାଇକି ସେ ଶାନ୍ତି ପ୍ରାପ୍ତ ହେଲେ। ସେତେବେଳେ ଜାଣିଲେ ଅହୋ ଅନନ୍ତ ଦାସାନା ମହତ୍ୱ ଦୃଶ୍ୟ ଅଦ୍ୟମୀ, ଆଜି ମୁଁ ଦେଖୁଛି ଭଗବାନ ଭକ୍ତଙ୍କର କିଭଳି ମହତ୍ଵ ରହିଛି। ଜାଣିପାରୁନଥିଲେ, ସେ ବହୁତ ଯୋଗ ଶକ୍ତି ପ୍ରାପ୍ତ ହେଇଥିଲେ, ଭାବୁଥିଲେ ମୁଁ ବହୁତ ଉନ୍ନତ ସ୍ତରର ବୋଲି, କିନ୍ତୁ ଆଜି ସେଇଟା ବୁଝିଲେ। ତେଣୁ ତାଙ୍କ ପାଖରେ କ୍ଷମା ପ୍ରାର୍ଥନା କରିଛନ୍ତି, ଏସବୁ କଥା ବର୍ଣ୍ଣନା କରାଯାଇଛି, ଆମେ ସେସବୁ ଆଲୋଚନା କରିବା ନାହିଁ। ତେଣୁ ଏଠି କହୁଛନ୍ତି ସେଇଭଳି ଭାବରେ ଭକ୍ତି ତୁଚ୍ଛୀକୃତ୍ୟ, ଜ୍ଞାନୀମାନେ ଭାବନ୍ତି ଭକ୍ତମାନେ ସବୁ ଇଏ ଭକ୍ତମାନେ ଏତେ ଉନ୍ନତ ନୁହନ୍ତି, ସେମାନେ ତାଙ୍କର ଜ୍ଞାନ ନାହିଁ, କିନ୍ତୁ ସେମାନେ ଭକ୍ତି କରୁଛନ୍ତି ନା। ଭକ୍ତି ହଉଛି ଜ୍ଞାନ ଠାରୁ ଆହୁରି ଉନ୍ନତ ସ୍ତରର, ଆମର ଭକ୍ତିଦେବୀଙ୍କର ଆମର ଭାଗବତ ମହାପୁରାଣରେ ଭାଗବତମ ପଦ୍ମ ପୁରାଣରେ ଭାଗବତ ମହାତ୍ମାରେ ବର୍ଣ୍ଣନା କରାଯାଇଛି। ନାରଦ ମୁନି ଥରେ ଦେଖିଲେ ବୃନ୍ଦାବନରେ ଜଣେ ତରୁଣୀ କ୍ରନ୍ଦନ କରୁଛନ୍ତି, ତେଣୁ ସେ ତାଙ୍କ ପାଖକୁ ଆସି ପଚାରିଲେ କଣ ହେଲା ଦେବୀ, କାହିଁକି କ୍ରନ୍ଦନ କରୁଛନ୍ତି, ଆପଣ କିଏ? ନା ମୁଁ ହଉଛି ଭକ୍ତିଦେବୀ। ହଁ, ଇଏ ଦୁଇ ଜଣ ବୃଦ୍ଧ ବ୍ୟକ୍ତି ତାଙ୍କ ପାଖରେ ଶୟନ କରିଛନ୍ତି, ସେ ଦୁଇ ଜଣ କିଏ? ନାହିଁ, ସିଏ ହଉଛନ୍ତି ମୋର ପୁତ୍ର, ଦୁଇ ପୁତ୍ର, କିଏ କିଏ? ଜ୍ଞାନ ଏବଂ ବୈରାଗ୍ୟ, ଜ୍ଞାନ ବୈରାଗ୍ୟ ବୃଦ୍ଧ ହେଇଯାଇଛନ୍ତି, କିନ୍ତୁ ଭକ୍ତି ଦେବୀ ମା ହଉଛନ୍ତି ତରୁଣୀ, ଜ୍ଞାନ ବୈରାଗ୍ୟ ବୃଦ୍ଧ। ତେଣୁ ଏ ଭକ୍ତିର ଜ୍ଞାନ ବୈରାଗ୍ୟ ଆସିବ। ଭାଗବତମ ପ୍ରଥମ ସ୍କନ୍ଧ ଦ୍ୱିତୀୟ ଅଧ୍ୟାୟରେ ସୁତ ଗୋସ୍ୱାମୀ ଏଇଟା କହୁଛନ୍ତି, ବାସୁଦେବୀ ଭଗବତୀ ଭକ୍ତି ଯୋଗ ପ୍ରୟୋଜିତ ଜନୟତି ଆସୁ ବୈରାଗ୍ୟ ଜ୍ଞାନ ଅହିତୁକ। ଭଗବାନ ବାସୁଦେବଙ୍କୁ ଯଦି ଭକ୍ତି କରିବା ତାହେଲେ ଆମର ଦୁଇଟି ଜିନିଷ ଆସିବ, ଗୋଟେ ହଉଛି ଜ୍ଞାନ ଆଉ ଗୋଟେ ହଉଛି ବୈରାଗ୍ୟ। ତେଣୁ ଆମେ ଭଗବାନ ଭକ୍ତି କରୁଛେ ଏବଂ ଆମର ଜ୍ଞାନ ବୈରାଗ୍ୟ ଆସୁନାହିଁ, ବୁଝିବାକୁ ପଡିବ ଯେ ଆମେ ଭକ୍ତି କରୁନାହିଁ, କୋଉଠି ଲୁପହୋଲ ରହିଛି। ଆମର ଯେମିତି ଓଡ଼ିଆରେ ଗୋଟେ କଥା ଅଛି, ରାତି ସାରା ସବୁ ବାପା ପୁଅ ମିଶିକିରି ସବୁ ପାଣି ବୋହିଲେ ମାଛ ଧରିବା ପାଇଁ, କିନ୍ତୁ ସେ ଯୋଉ ମୁଗୁରାକୁ ମୁଗୁରାରେ ପାଣି ପକଉଛନ୍ତି ତାର ପଛପଟଟା ମେଲା ହେଇଯାଇଛି, ତେଣୁ ଆଉ କଣ ମାଛ ରହିବେ? ସେଇଭଳି ଭାବରେ କଥା। ତେଣୁ ଇଏ ଯୋଉ ରହିଛନ୍ତି ଭକ୍ତିକୁ ତ୍ୟାଗ କରିକିରି, ଭକ୍ତି ଯୋଉମାନେ କରୁଛନ୍ତି ମାନେ ସେମାନେ ଜ୍ଞାନ ବୈରାଗ୍ୟ ପ୍ରାପ୍ତ ହେବେ, କିନ୍ତୁ ଜ୍ଞାନ ବୈରାଗ୍ୟ ପ୍ରାପ୍ତ ହଉନାହାନ୍ତି ମାନେ ସେମାନେ ଭକ୍ତି କରୁନାହାନ୍ତି, କିଛି ଭୁଲ ରହିଯାଇଛି, ଅନାବିଳାସ ସବୁ ରହିଛି। ଭକ୍ତିରେ ଭକ୍ତିର ବହୁତ ସୂକ୍ଷ୍ମ ତତ୍ତ୍ୱ ରହିଛି। ଭକ୍ତି ଜଣେ କରୁଛନ୍ତି ମାନେ ଏ ଯୋଉ ବିଭିନ୍ନ ପ୍ରକାର ଲାଭ ପୂଜା ପ୍ରତିଷ୍ଠା ଏସବୁ ହଉଛି ଅନାବିଳାସ ସବୁ ରହିଛି, ଏସବୁ ହଉଛି ବାଳୁଙ୍ଗା। ଭକ୍ତିଟା ଧାନ ଧାନ ସହିତ ତୁଳନା କରାଗଲେ ଏ ଯୋଉ ପ୍ରତିଷ୍ଠା ଲାଭ ପୂଜା ଆଶା ଇତ୍ୟାଦି ରହୁଛି ଏସବୁ ହଉଛି ବାଳୁଙ୍ଗା, ଏଇଟା ବଢିଯିବ। ତେଣୁ ଏଇଟାକୁ ସେମାନେ ଭାବେ ଏଇଟା ହଉଛି ଭକ୍ତି କହିକିରି ସେ ଏଇଭଳି ଭାବରେ ଭକ୍ତିରୁ ସେମାନେ ଭକ୍ତିରୁ ସେମାନେ ବଞ୍ଚିତ ହେବେ। ତେଣୁ ବିଭିନ୍ନ ଆଚାର୍ଯ୍ୟ ମାନେ ବିଭିନ୍ନ ଟୀକାକାର କରିଛନ୍ତି, ବଲ୍ଲଭାଚାର୍ଯ୍ୟ କହୁଛନ୍ତି ଭାଗବତମର ଗୋଟେ ଶ୍ଳୋକକୁ ଉଦ୍ଧାର କରିଛନ୍ତି, ଦଶମ ସ୍କନ୍ଧ ଏକାଅଶୀ ଅଧ୍ୟାୟ 19 ଶ୍ଳୋକ, ସ୍ୱର୍ଗାପବର୍ଗ ୟୋ ଭକ୍ତି କଲା ମାନେ ସବୁକିଛି ଆସିବ। ଭକ୍ତି କରୁଛନ୍ତି ମାନେ ଆମର ଯେ ଆମେ ସବୁଥିରୁ କଣ ବଞ୍ଚିତ ହେଲୁ ତାହା ନୁହଁ, ଭକ୍ତି କରୁଛେ ମାନେ ସବୁକିଛି କଣ, ଯୋଉମାନେ କର୍ମ ମାର୍ଗରେ ଅଗ୍ରସର ହଉଛନ୍ତି, ଉନ୍ନତ ସ୍ତରରୁ ଉନ୍ନତ ସ୍ତରକୁ ଯାଇ ସ୍ୱର୍ଗ ସୁଖ ପ୍ରାପ୍ତ ହେବା ପାଇଁ ଚାହୁଁଛନ୍ତି, ଜ୍ଞାନ ମାର୍ଗରେ ଯୋଉମାନେ ଅଗ୍ରସର ହଉଛନ୍ତି ସେମାନେ ବ୍ରହ୍ମ ସ୍ତରକୁ ଯିବା ପାଇଁ ଚାହୁଁଛନ୍ତି, ଭଗବାନଙ୍କ ସହିତ ମିଶିକିରି ଏକ ହେଇକି ଆନନ୍ଦ ପ୍ରାପ୍ତ ହେବା ପାଇଁ ଚାହୁଁଛନ୍ତି, ଯୋଗ ମାର୍ଗରେ ଯେଉଁମାନେ ଅଗ୍ରସର ହଉଛନ୍ତି ସେମାନେ ଭାବୁଛନ୍ତି ଅଷ୍ଟାଙ୍ଗ ସିଦ୍ଧି ପ୍ରାପ୍ତ ହେବେ, ଏଥିରେ ଆନନ୍ଦିତ ହେବେ, କିନ୍ତୁ ଭକ୍ତି କଲାମାନେ ସବୁ ପ୍ରାପ୍ତ ହେବେ। ବେଦେଷୁ ଯଜ୍ଞେଷୁ ତପସୁ ଚୈବ ଦାନେଷୁ ଯତ୍ ପୁଣ୍ୟ ପରମ ପ୍ରତିଷ୍ଠମ ଅତ୍ୟତି ସତ ସର୍ବଂ ବିଦିତ୍ୱା ଯୋଗୀ ପରମ ସ୍ଥାନ ଉପେତି ଚାଦ୍ୟମ୍। ଭାଗବତମ ଭଗବତ ଗୀତା ଅଷ୍ଟମ ଅଧ୍ୟାୟ ଅନ୍ତିମରେ ଭଗବାନ ଏକଥା କହୁଛନ୍ତି, ଯିଏ ଯୋଉ କାର୍ଯ୍ୟ କରୁଛନ୍ତି ଯୋଉ ଫଳ ପ୍ରାପ୍ତ ହେବେ ଭକ୍ତିରେ ସବୁକିଛି ପ୍ରାପ୍ତ ହେବେ, ସେ ସବୁ ସ୍ଥାନ ପ୍ରାପ୍ତ ହେବେ, ଭକ୍ତିରେ ଏମିତି କିଛି ନାହିଁ ସେମାନେ ବଞ୍ଚିତ ହେବେ। ଭକ୍ତିର ଯୋଉ ଆନନ୍ଦ ରହିଛି ତା ସେ ଆନନ୍ଦ ସହିତ କିଛି ତୁଳନୀୟ ନୁହେଁ। ଯେତେବେଳେ ବୃତ୍ରାସୁରଙ୍କର କଥା ରହିଛି ଭାଗବତ ଷଷ୍ଠ ସ୍କନ୍ଧରେ ବର୍ଣ୍ଣନା କରାଯାଇଛି, ତାଙ୍କ ସେଇ ଲୀଳାଟିକୁ ଯେତେବେଳେ ସୁଖଦେବ ଗୋସ୍ୱାମୀ କହୁଛନ୍ତି ପରୀକ୍ଷିତ ମହାରାଜଙ୍କୁ, ପରୀକ୍ଷିତ ମହାରାଜ ଶୁଣି ଆଶ୍ଚର୍ଯ୍ୟ ହେଇଯାଉଛନ୍ତି। ସେ କହୁଛନ୍ତି ଯେ କଣ, ମୁକ୍ତାନାମ ଅପି ସିଦ୍ଧାନାମ ନାରାୟଣ ପରାୟଣ ସୁଦୁର୍ଲଭ ପ୍ରଶାନ୍ତ ଆତ୍ମା କୋଟିଶ୍ୱପି ମହାମୁନେ। ଯେଉଁମାନେ ଜ୍ଞାନ ମାର୍ଗରେ ଅଗ୍ରସର ହଉଛନ୍ତି ସେମାନେ ଚାହୁଁଛନ୍ତି କେମିତି ମୁକ୍ତି ପ୍ରାପ୍ତ ହେବା, ଜ୍ଞାନୀମାନେ ମୁକ୍ତି ପାଇବା ପାଇଁ ଚାହୁଁଛନ୍ତି, କିନ୍ତୁ ମୁକ୍ତାନାମ ଅପି ସିଦ୍ଧାନାମ ତାଙ୍କଠାରୁ ଆହୁରି ଉର୍ଦ୍ଧ୍ୱରେ ହଉଛନ୍ତି ସିଦ୍ଧ, ଯେଉଁମାନେ ଅଷ୍ଟାଙ୍ଗ ଯୋଗ ସିଦ୍ଧି ପ୍ରାପ୍ତ ହେଇଛନ୍ତି ସେମାନେ ଆହୁରି ଉନ୍ନତ ସ୍ତରର। କିନ୍ତୁ ପରୀକ୍ଷିତ ମହାରାଜ କହୁଛନ୍ତି ମୁକ୍ତାନାମ ଅପି ସିଦ୍ଧାନାମ ନାରାୟଣ ପରାୟଣ, ଯେଉଁମାନେ ଭଗବାନଙ୍କର ଭକ୍ତ ନାରାୟଣ ପରାୟଣ ସେମାନେ ହଉଛନ୍ତି ସୁଦୁର୍ଲଭ ପ୍ରଶାନ୍ତ ଆତ୍ମା, ସେମାନେ ହଉଛନ୍ତି ଅତ୍ୟନ୍ତ ଦୁର୍ଲଭ, ସୁଦୁର୍ଲଭ, ଖାଲି ଦୁର୍ଲଭ ନୁହଁ ସୁଦୁର୍ଲଭ, ଏବଂ ସେମାନେ ହଉଛନ୍ତି ପ୍ରଶାନ୍ତ ଆତ୍ମା, ସେମାନେ ପ୍ରକୃଷ୍ଟ ଶାନ୍ତି ପ୍ରାପ୍ତ ହେଇଛନ୍ତି ପ୍ରଶାନ୍ତ ଆତ୍ମା। शुद्धलोपसन्दात्म कौन मुखदानम अपि सिद्धानाम नारायण परायण शुद्धलोपसन्दात्म कोटिशोपि महामुनि कोटिए व्यक्ति को मध्य जन व्यक्ति पाइबा बड़ कष्ट महामुनि से मान महामुनि बा परीक्षित महाराज शिव सुखदेव को संग संबोधन कर महामुनि तेणु ये जो भक्त कितने उन्नत स्तर ये जानवा ଏଇଟାକୁ ସାଧାରଣତଃ ସେ କଥା ବିଭିନ୍ନ ସ୍ଥାନରେ ବର୍ଣ୍ଣନା କରାଯାଇଛି ସେଠି ସୁଭଦିନୀ ଟୀକାରେ କହୁଛନ୍ତି ଯେ ଯଦି କିଛି ତାଙ୍କର ବାକି ରହିଯାଇଛି ସେମାନେ ସେସବୁ ପ୍ରାପ୍ତ ହେଇଯାଏ ସ୍ୱର୍ଗାପବର୍ଗ ଇହୋ ପୁଂସାମ ରସାୟାମ ଭୁବି ସମ୍ପଦାମ ସର୍ବାସାମ ଅପି ସିଦ୍ଧାନାମ ମୂଳମ ତତ୍ ଚରଣାର୍ଚ୍ଚନମ ଦଶମ ସ୍କନ୍ଧ ଏକାଦଶ ଅଧ୍ୟାୟ 19 ଶ୍ଳୋକରେ ଏଇଟା କହୁଛନ୍ତି ଏକାଶ ଅଧ୍ୟାୟରେ ଏକାଶ ଅଧ୍ୟାୟରେ ହେଉଛି 80 ଏବଂ 81 ଏ ଦୁଇଟି ଅଧ୍ୟାୟରେ ସୁଦାମାଙ୍କ ଚରିତ୍ର ବର୍ଣ୍ଣନା କରାଯାଇଛି ଭଗବାନଙ୍କ ସଖା ସୁଦାମ ଚରିତ୍ରରେ ଏଇଟା ବର୍ଣ୍ଣନା କରାଯାଇଛି ଶ୍ଳୋକଟି କୁହାଯାଇଛି ସୁଖଦେବ ଗୋସ୍ୱାମୀ ପରୀକ୍ଷିତ ମହାରାଜ କହୁଛନ୍ତି ଯେଉଁମାନେ ଭଗବାନ ଭକ୍ତି ସ୍ୱର୍ଗ ଅପବର୍ଗ ଇଏ ହଉ ଏ ଭୌତିକ ଜଗତକୁ ପବର୍ଗ କହନ୍ତି ଯେଉଁମାନେ କର୍ମୀ ମାନେ ସେମାନେ ଚାହାନ୍ତି କେମିତି ସ୍ୱର୍ଗ ସୁଖ ପ୍ରାପ୍ତ ହେବେ ज्ञानी मैंने चाहती पवर्गर मुक्त हाँ अपवर्ग प्राप्त हाँ एवं पुंसाम रसायाम भूमि संपदा रसा तल बहुत प्रकार रही जो रही बामन कौन बड़ी महाराज सुतल लोक रही बहुत प्रकार ऐश्वर्य रही भूमि संपदा ये जो संपद सब रही भूलोक सर्वासाम अपि सिद्धि सिद्धिनाम ସମସ୍ତ ସିଦ୍ଧି ମୂଳନ୍ତ ଚରଣାର୍ଚ୍ଚନ ତାର ମୂଳ ହଉଛି ଭଗବାନଙ୍କ ପାଦ ପଦ୍ମ ଅର୍ଚ୍ଚନା କରିବା ବନ୍ଦନା କରିବା ଏବଂ ଏଇଟାକୁ ଜୀବ ଗୋସ୍ୱାମୀ କହୁଛନ୍ତି ସନାତନ ଗୋସ୍ୱାମୀ ମଧ୍ୟ କହୁଛନ୍ତି ଭଗବାନ ମଧ୍ୟ ନିଜେ କହିଛନ୍ତି ଯସ୍ୟାନାମେ ପାବନମ ଅଙ୍ଗକର୍ମ ସ୍ଥିତି ଉଦ୍ଧବ ପ୍ରାଣ ନିରୋଧମ ଲୀଳାବତାରେ ଶୀତ ଜନ୍ମ ବାସ୍ୟା ବନ୍ଧ୍ୟାମ ଗୀରମ ତାମ ବିଭ୍ରାଣ ନଧୀର ଉଦ୍ଧବ କହୁଛନ୍ତି ଭାଗବତ ଏକାଦଶ ସ୍କନ୍ଧ 11 ଅଧ୍ୟାୟ 20 ଶ୍ଳୋକରେ କହୁଛନ୍ତି ହେ ଉଦ୍ଧବ ଯେଉଁମାନେ ବୁଦ୍ଧିମାନ ବ୍ୟକ୍ତି ସେମାନେ ଅନ୍ୟ ସାଧାରଣ ଶାସ୍ତ୍ରକୁ ଅଧ୍ୟୟନ କରନ୍ତି ନାହିଁ ଯେଉଁଥିରେ ଭଗବାନଙ୍କର ବିଷୟରେ ବର୍ଣ୍ଣନା କରାଯାଏ ନାହିଁ କେମିତି ଭଗବାନ ସୃଷ୍ଟି କରୁଛନ୍ତି କେମିତି ପାଳନ କରୁଛନ୍ତି ଏବଂ କେମିତି ଧ୍ୱଂସ କରୁଛନ୍ତି ଭୌତିକ ଜଗତକୁ ଏବଂ ଯେଉଁଥିରେ ଭଗବାନଙ୍କର ଜନ୍ମ କର୍ମ ଏସବୁ ବର୍ଣ୍ଣନା ଲୀଳାବତାର ଇତ୍ୟାଦି ବର୍ଣ୍ଣନା କରାଯାଏ ନାହିଁ ଏକାଦଶ ଅଧ୍ୟାୟ 11 ଏକାଦଶ ସ୍କନ୍ଧ 11 ଅଧ୍ୟାୟ 20 ଶ୍ଳୋକରେ ଭଗବାନ ଉଦ୍ଧବଙ୍କୁ କହୁଛନ୍ତି ଉଦ୍ଧବ ଗୀତା ଏଇଟା ରହିଛି ତେଣୁ ସେ ସନାତନ ଗୋସ୍ୱାମୀ ମଧ୍ୟ ସେ କଥା କହୁଛନ୍ତି ଜୀବ ଗୋସ୍ୱାମୀ ମଧ୍ୟ ସେ କଥା କହୁଛନ୍ତି ସନାତନ ଗୋସ୍ୱାମୀ 11 ସ୍କନ୍ଧ 5 ଅଧ୍ୟାୟ ଶ୍ଳୋକ 3 ଆଉ ଗୋଟେ ଶ୍ଳୋକ ଉଦ୍ଧାର କରିଛନ୍ତି ଏଇ ପ୍ରସଙ୍ଗରେ ସେ କହୁଛନ୍ତି ଏଇଟାକୁ 5 ଅଧ୍ୟାୟରେ ଏଇଟାକୁ କହୁଛନ୍ତି ଯୋଉ ରହିଛନ୍ତି ଆମର ଇଏ କଣ ଦତ୍ତାତ୍ରେୟ ଦତ୍ତାତ୍ରେୟ 24 ଗୁରୁ ଗ୍ରହଣ କରିଥିଲେ ସେ କହୁଛନ୍ତି ଯାଏଷାମ ପୁରୁଷଙ୍କ ସାକ୍ଷାତ ଆତ୍ମପ୍ରଭବମ ଈଶ୍ୱରମ ନ ଭଜନ୍ତି ଅବଜାନନ୍ତି ସ୍ଥାନାନ୍ ଭ୍ରଷ୍ଟା ପତନ୍ତି ଅଧା ଯେଉଁମାନେ ଏ ଭଗବାନଙ୍କର ବହୁତ ଉନ୍ନତ ସ୍ତରକୁ ସେମାନେ ଯାଇଛନ୍ତି ପୂଜାପୂଜି କରିକି ବହୁତ ଉନ୍ନତ ସ୍ତରକୁ ଯାଇଛନ୍ତି କିନ୍ତୁ ଭଗବାନଙ୍କର ଭଜନ କରୁନାହାନ୍ତି ସାକ୍ଷାତ ଆତ୍ମପ୍ରଭବମ ଈଶ୍ୱରମ ତାଙ୍କର ସବୁ ଶକ୍ତି ରହିଛି ଶ୍ରୀ ଭଗବାନ ଈଶ୍ୱରଙ୍କର ତାଙ୍କର ଭଜନ କରୁନାହାନ୍ତି ତାଙ୍କୁ ଅବଜ୍ଞା କରୁଛନ୍ତି ତାହେଲେ କଣ ହବ ତାଙ୍କର ନା ସ୍ଥାନା ଭ୍ରଷ୍ଟା ପତନ୍ତି ହବ ସେମାନେ ଯୋଉ ଉଚ୍ଚ ସ୍ଥିତିରେ ରହିଛନ୍ତି ସେ ଉଚ୍ଚ ସ୍ଥିତିରୁ ତାଙ୍କର ପତନ ହେଇଯିବ ଏକାଦଶ ସ୍କନ୍ଧ 5 ଅଧ୍ୟାୟ 3 ନମ୍ବର ଶ୍ଳୋକରେ ଏଇଟା କୁହାଯାଇଛି ତେଣୁ ଏଇ ଶ୍ଳୋକରେ ବହୁତ ପ୍ରକାର ରହିଛି ଭାଷ୍ୟ ସବୁ ରହିଛି ତେଣୁ ଆମେ ଇସ୍କନ ବୁର୍ଲାରେ ଯେତେବେଳେ ଭାଗବତ କହୁଥିଲେ ଦଶମ ସ୍କନ୍ଧ 14 ଅଧ୍ୟାୟରେ ଏସବୁକୁ ସବୁ ଆଲୋଚନା କରିଥିଲେ ବିସ୍ତାର ଭାବରେ ବର୍ଣ୍ଣନା କରୁଛି ଘଣ୍ଟା ଘଣ୍ଟା ଧରି ଆମେ କଥା କହୁଥିଲେ ଘଣ୍ଟାଏ ଲେଖା କହୁଥିଲେ ସେସବୁ ବର୍ତ୍ତମାନ ମଧ୍ୟ ରହିଛି ଫେସବୁକ୍ରେ ଏସବୁ ରହିଛି ଆମେ ତ ତାକୁ ସବୁ ଇଏ କରିକିରି ଲେଖିକିରି ମଧ୍ୟ ସବୁ ଦଉଥିଲୁ, ପଠଉଥିଲୁ। ଆମର ଇସ୍କନ ବୁର୍ଲା ଫେସବୁକ୍ରେ ମଧ୍ୟ ସବୁ ରହିଛି, ଆପଣମାନେ ସେଠି ଦେଖିପାରିବେ। ତେଣୁ ଆମର କଥା କହିଲି ବିଶ୍ରାମ ଦେବା। ଜୟ ଶ୍ରୀମଦ୍ ଭାଗବତମ୍ କି ଜୟ ଶ୍ରୀ ପ୍ରଭୁପାଦ ମହାରାଜ କି ଜୟ ଶ୍ରୀ ଗୁରୁଦେବ କି ସମ୍ବେଦ ଗୌର ଭକ୍ତ କି ଗୌର ପ୍ରମାନନ୍ଦେ।